ആകാശവാണി. ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ. ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଓ ଜୀବନରେଖା ବୋଲି କହିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ. ଶିକ୍ଷା କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଥିବା ନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ. ଭାରତ ଜାପାନ ମିଳିତ ସାମରିକ ଅଭ୍ୟାସରେ ଯୋଗଦେବା ପାଇଁ ଆଜି ଜାପାନ ଗସ୍ତରେ ଗଲେ ଭାରତୀୟ ଯବାନ. ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟରେ ଆଉ କିଛି ସମୟ ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ମ୍ୟାଚ୍. ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 119ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରତାର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ମରିସସ୍ର 57ତମ ଜାତୀୟ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମ ସେ ଦେଶର ସଂସଦକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ଶ୍ରୀ ରାମଗୁଲାମ କହିଛନ୍ତି ଯେ ମରିସସ୍ ପାଇଁ ଏପରି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଆତିଥ୍ୟ ଦେବା ଏକ ସୌଭାଗ୍ୟ। ଭାରତ ଏବଂ ମରିସସ୍ ମଧ୍ୟରେ ଦୃଢ଼ ଓ ସ୍ଥାୟୀ ସମ୍ପର୍କକୁ ମଜବୁତ କରିବାରେ ଶ୍ରୀ ମୋଦିଙ୍କ ଉପସ୍ଥିତି ବିଶେଷ ସହାୟକ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ଶ୍ରୀ ରାମଗୁଲାମ ଆହୁରି କହିଛନ୍ତି ଯେ ତାଙ୍କର ପ୍ରସ୍ତାବ କ୍ରମେ ଶ୍ରୀ ମୋଦି ସ୍ୱତନ୍ତ୍ର ଅତିଥି ହେବାକୁ ସମ୍ମତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିକଟରେ ପ୍ୟାରିସ୍ ଏବଂ ଆମେରିକା ଗସ୍ତ ଶେଷ କରିବା ପରେ ମରିସସ୍ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟ ନେଇ ସେଠାକୁ ଗସ୍ତରେ ଯିବେ। 1968 ବ୍ରିଟିଶ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତାର ବାର୍ଷିକୀ ପାଳନ ସ୍ୱରୂପ ମରିସସ୍ ପ୍ରତିବର୍ଷ ମାର୍ଚ୍ଚ 12 ଏହାର ଜାତୀୟ ଦିବସକୁ ପାଳନ କରିଆସୁଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତବର୍ଷ ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଓ ଜୀବନରେଖା ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ପୁସା କୃଷି ବିଜ୍ଞାନ ମେଳାକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ସରକାର କୃଷି କ୍ଷେତ୍ର ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
ପ୍ରଧାନମନ୍ତ୍ରୀ ଜୀ କା ସଂକଳ୍ପ ହେ କ୍ୟୁକି ବିକଶିତ ଭାରତ ବିକଶିତ ଖେତୀ କେ ବିନା ନହିଁ ବନ ସକତା, କିସାନୋ କେ ଆଗେ ବଢ଼େ ବିନା ନହିଁ ବନ ସକତା। ଉସ ଦିଶା ମେ ପ୍ରଧାନମନ୍ତ୍ରୀ ଜୀ କେ ନେତୃତ୍ୱ ମେ ଅନେକୋଁ କଦମ ଉଠାଏ ଜା ରହେ ହେଁ ଔର ଉସୀ କି ଏକ କଡ଼ି ହେ ୟେ କିସାନ ମେଲା। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ କଇ ଫସଲୋଁ କେ ଲିଏ ଅଚ୍ଛେ ବୀଜ କି କିସ୍ମ ତୈୟାର କରତୀ ହେ।
ତିନିଦିନ ଧରି ଚାଲିବାକୁ ଥିବା ଏହି ମେଳାର ବିଷୟବସ୍ତୁ ରହିଛି ଉନ୍ନତ କୃଷି, ବିକଶିତ ଭାରତ। ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ବିକଶିତ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରଦର୍ଶନୀ ଚଳିତ ବର୍ଷର ଏହି ମେଳାର ମୁଖ୍ୟ ଆକର୍ଷଣ। ଜଳବାୟୁ ସହନଶୀଳ କୃଷି, ଫସଲ ବିବିଧତା, କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଯୁବ ଓ ମହିଳାବର୍ଗଙ୍କ ପାଇଁ ଉଦ୍ୟୋଗ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏହି ମେଳାରେ ଅଧିବେଶନ ତଥା ଆଲୋଚନାଚକ୍ରମାନ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଛି। କୃଷକମାନଙ୍କୁ ଏହି ଅବସରରେ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଶିକ୍ଷା କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର 101ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷାନୀତି 2020କୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯିବ। 2047 ବିକଶିତ ଭାରତ ସ୍ୱପ୍ନ ସାକାରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଯୁବବର୍ଗଙ୍କର ଯୋଗଦାନକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।
ସାରା ବିଶ୍ୱ, ସାରା ପ୍ରାଣୀ ଜଗତ ହମାରି ପରିବାର ହେ। ହମେ ପ୍ରଧାନମନ୍ତ୍ରୀ ଜୀ କି ଯୋ ଆହ୍ୱାନ ହେ, ହମେ ଆପଣା କର୍ତ୍ତବ୍ୟ ନିଭାନା ହେ। ଭାରତ କୁ 2047 ତକ ବିକଶିତ ଭାରତ ମେ ପରିବର୍ତ୍ତିତ କରନା ହେ। ହମେ ତବ ୟେ ସମ୍ଭବ ହୋ ପାଏଗା ଅଗର ଦିଲ୍ଲୀ ବିଶ୍ୱବିଦ୍ୟାଳୟ କି ନେତୃତ୍ୱ ମେ ହମ ଦେଶ ମେ ରାଷ୍ଟ୍ରୀୟ ଶିକ୍ଷା ନୀତି କୋ ଲାଗୁ କର ପାଏଙ୍ଗେ।
ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ପାଇଁ ଶ୍ରୀ ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିବା ସହିତ ଆଗାମୀ ବର୍ଷରେ ଦିଲ୍ଲୀକୁ ଏକ ଜ୍ଞାନକେନ୍ଦ୍ରରେ ପରିଣତ କରିବା ଦିଗରେ ଏହା ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଭାରତ ଜାପାନ ମିଳିତ ସାମରିକ ଅଭ୍ୟାସର ଷଷ୍ଠ ସଂସ୍କରଣ ଆସନ୍ତା 24 ତାରିଖରୁ ଆରମ୍ଭ ହେବ। ଜାପାନର ଇଷ୍ଟ ଫୁଜି ମନୁଆଭର ଅଭ୍ୟାସ ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଥିବା ଏହି ସାମରିକ କାର୍ଯ୍ୟକ୍ରମ ଆସନ୍ତା ମାସ 9 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଭାରତରୁ 120 ଜଣ ଯବାନ ଆଜି ଜାପାନ ଗସ୍ତରେ ଯାଇଛନ୍ତି। ମିଳିତ ଜାତିସଂଘର ନିର୍ଦ୍ଦେଶ ଅନୁଯାୟୀ ଆତଙ୍କବାଦ ବିରୋଧୀ ଅଭିଯାନ ତଥା ସୁରକ୍ଷା କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଦୁଇ ସେନା ମଧ୍ୟରେ ପାରସ୍କରିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟ ନେଇ ଏହି ସାମରିକ ଅଭ୍ୟାସର ଆୟୋଜନ କରାଯାଉଛି। ଉଚ୍ଚସ୍ତରର ଶାରୀରିକ ସୁସ୍ଥତା, ସହଭାଗୀ ଯୋଜନା ଏବଂ ମିଳିତ ରଣକୌଶଳ ଅଭ୍ୟାସ ଉପରେ ଏଥିରେ ଗୁରୁତ୍ୱ ପ୍ରଦାନ କରାଯିବ। ଭାରତ ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଏହା ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଏହି ଅଭ୍ୟାସର ଶେଷ ସଂସ୍କରଣ ଗତବର୍ଷ ରାଜସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଉପରାଷ୍ଟ୍ରପତି ଜଗଦୀପ ଧନକଡ ଆଜିଠାରୁ ଦିନିକିଆ ଗସ୍ତରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ମରାଠାୱାଡା ବିଶ୍ୱବିଦ୍ୟାଳୟର 65ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହିତ ଶ୍ରୀ ଧନକଡ ମଧ୍ୟ ସରସ୍ୱତୀ ଭୁବନ ମହାବିଦ୍ୟାଳୟର ସମ୍ଭିଧାନ ସଚେତନତା ବର୍ଷ ତଥା ଅମୃତ ମହୋତ୍ସବର ଉଦ୍ଘାଟନ କରିବେ। ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ 4ଟି ନୂତନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଧନକଡ ଗ୍ରୀଷ୍ମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଏଲୋରା ଗୁମ୍ଫାକୁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମହାକୁମ୍ଭ ମେଳାରେ ଆସନ୍ତା 26 ତାରିଖ ମହାଶିବରାତ୍ରି ପାଳନ ଅବସରରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ପ୍ରୟାଗରାଜସ୍ଥିତ ସ୍ୱରୂପରାଣୀ ନେହେରୁ ହସ୍କିଟାଲଠାରେ ଆଇସିୟୁ ଶଯ୍ୟା ସଂଖ୍ୟା 147କୁ ବୃଦ୍ଧି କରାଯାଇଛି। ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନ ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ମହାକୁମ୍ଭ ମେଳାରେ ଯୋଗ ଦେଉଥିବା ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଯେକୌଣସି ଜରୁରୀକାଳୀନ ଚିକିତ୍ସା ପରିସ୍ଥିତିର ମୁକାବିଲା କରିବାରେ ଏହି ପଦକ୍ଷେପ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି। ଟ୍ରମା କେୟାର ଏବଂ ଭେଷ୍ଟିଲେଟର ସୁବିଧା ସହିତ ଅହରାତ୍ର ସ୍ୱାସ୍ଥ୍ୟସେବା ପ୍ରଦାନର ବ୍ୟବସ୍ଥା ମଧ୍ୟ ହୋଇଛି। ଜରୁରୀକାଳୀନ ଡାକ୍ତରୀ ଦଳଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ସଜାଗ ରଖାଯାଇଛି ବୋଲି ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଜାପାନ ଏକ ପ୍ରମୁଖ ସହଯୋଗୀ ଏବଂ ବିଦେଶୀ ପୁଞ୍ଜିନିବେଶର ପଞ୍ଚମ ସର୍ବବୃହତ୍ ଉତ୍ସ ଭାବେ ଉଭା ହୋଇଛି। ନୂଆଦିଲ୍ଲୀରେ ଗତକାଲି ଭାରତ ଜାପାନ ଅର୍ଥନୀତି ଏବଂ ନିବେଶ ମଞ୍ଚକୁ ସମ୍ବୋଧିତ କରି ଶ୍ରୀ ଗୋଏଲ କହିଛନ୍ତି 2000ରୁ 2024 ମଧ୍ୟରେ ଜାପାନର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ $43 ବିଲିୟନ ଅତିକ୍ରମ କରିଛି। ଶ୍ରୀ ଗୋଏଲ ଆହୁରି କହିଛନ୍ତି ଯେ ଭାରତ ଏବଂ ଜାପାନ ମଧ୍ୟରେ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ରଣନୈତିକ ଭାଗିଦାରୀ ରହିଛି ଏବଂ ଏହାର ମୂଳଦୁଆ ଭାଇଚାରା, ଗଣତନ୍ତ୍ର, ସଂସ୍କୃତି ଏବଂ ଆର୍ଥିକ ସହଯୋଗ ଉପରେ ଆଧାରିତ। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ବି ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନର ଲାହୋର୍ସ୍ଥିତ ଗଦାଫି ଷ୍ଟାଡିୟମ୍ରେ ଭାରତୀୟ ସମୟ ଅପରାହ୍ନ 2:30ରେ ଏହି ମ୍ୟାଚ୍ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ 107 ରନ୍ରେ ପରାସ୍ତ କରିଥିଲା। ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ପ୍ରତିଯୋଗିତାର ପୁରୁଷ ବର୍ଗରେ ଆଜି ଭାରତ ଓ ଆୟାର୍ଲାଣ୍ଡ ମଧ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତ ଗତକାଲିର ମ୍ୟାଚ୍ରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆୟାର୍ଲାଣ୍ଡକୁ ଭାରତ 3-1 ଗୋଲ୍ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ମହିଳା ବର୍ଗରେ ଭାରତ ଓ ଜର୍ମାନୀ ମଧ୍ୟରେ ଆଜି ଅପରାହ୍ନ 5:15ରେ କଳିଙ୍ଗ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଭାରତ ଜର୍ମାନୀଠାରୁ ପରାସ୍ତ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଓ ଜୀବନରେଖା ବୋଲି କହିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଶିକ୍ଷା କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଥିବା ନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭାରତ ଜାପାନ ମିଳିତ ସାମରିକ ଅଭ୍ୟାସରେ ଯୋଗଦେବା ପାଇଁ ଆଜି ଜାପାନ ଗସ୍ତରେ ଗଲେ ଭାରତୀୟ ଯବାନ। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟରେ ଆଉ କିଛି ସମୟ ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।